ಭರ್ಗಂಗಾತಿಕೃತ್ಸೇಣ
ಭಜೇತ ಗೃಹ
ಮೇಧ್ಯಪಿ
ತಥಾ ಕಾಳ ಯಾವತ್ ದೈವೋಪಪಾದಿತಂ ಭರ್ಗಂಗಾತಿಕೃತ್ಸೇಣ ಭಜೇತ ಗೃಹ ಮೇಧ್ಯಪಿ ಜಧಾದೇಶು ಯಥಾ ಕಾಳ ಯಾವತ್ ದೈವೋಪಾದಿತ ನಾಥಮುನಿ କହୁଛନ୍ତି ଜ୍ୟେଷ୍ଠ ମହାରାଜଙ୍କ ଗୃହସ୍ଥର ଧର୍ମ ହିସାବରେ ଏକ ଗୃହସ୍ଥ ସେ ବ୍ରହ୍ମଚାରୀ ସନ୍ନ୍ୟାସୀ କିମ୍ବା ବାନପ୍ରସ୍ଥ ଭଳି ମଧ୍ୟ ଅଧିକ ପରିଶ୍ରମ କଠିନ ପରିଶ୍ରମ କରିବ ନା ତାହାର ଇକୋନୋମିକ୍ ଡେଭଲପମେଣ୍ଟ ସାଟିସ୍ଫାକ୍ସନ୍ ଅଫ୍ ଦି ସେନ୍ସେସ୍ ତଥାଗତ ରିଲିଜିଅସିଟି ଧାର୍ମିକ ଧର୍ମ ଆଚରଣରେ ଅର୍ଥ ଆଉ କାମ ଭୌତିକ କାମ କାମନା ଚରିତାର୍ଥ କରିବା ନିମିତ ଇଭିନ୍ ଇନ୍ ହାଉସ୍ ହୋଲ୍ଡ ଲାଇଫ୍ ୱାନ୍ ସୁଡ୍ ବି ସାଟିସ୍ଫାଏଡ୍ ଟୁ ମେଣ୍ଟେନ୍ ବଡି ଆଣ୍ଡ ସୋଲ୍ ଟୁଗେଦର ହ୍ୱାଟ୍ ଏଭର୍ ଇଜ୍ ଆଭେଲେବୁଲ୍ ଇଜ୍ ମିନିମମ୍ ଏଣ୍ଡେଭର୍ ଆକର୍ଡିଂ ଟୁ ଦି ପ୍ଲେସ୍ ଆଣ୍ଡ ଟାଇମ୍ ବାଇ ଦି ଗ୍ରେସ୍ ଅଫ୍ ଦି ଲର୍ଡ୍ ତେଣୁ ନାଥମୁନି କହୁଛନ୍ତି ଯେ ଗୃହସ୍ଥ ଜୀବନରେ ମଧ୍ୟ ଯେତିକି କମ୍ ଆବଶ୍ୟକତା ତାହା ପୂରଣ କରିବା ପାଇଁ ମେଣ୍ଟେନ୍ ବଡି ଆଣ୍ଡ ସୋଲ୍ ଟୁଗେଦର ସ୍ୱରକୁ ସୁବାକ୍ୟ ରଖିବା ନିମିତ୍ତ ମିନିମମ୍ ଏଣ୍ଡେଭର୍ କମ୍ ପରିଶ୍ରମରେ ଯାହା କିଛି ଯଦୃଚ୍ଛାକ୍ରମେ ପ୍ଲେସ୍ ଆଣ୍ଡ ଟାଇମ୍ ଭଗବତ କୃପାରୁ ସ୍ଥାନ କାଳ ଅନୁଯାୟୀ ମିଳୁଛି ତାହା ନେଇକରି ସନ୍ତୁଷ୍ଟ ରହିବା ଉଚିତ ୱାନ୍ ସୁଡ୍ ନଟ୍ ଏନ୍ଗେଜ୍ ୱାନ୍ ସେଲ୍ଫ ଇନ୍ ଉଗ୍ର କର୍ମ ଉଗ୍ର କର୍ମରେ ବିନିଯୁକ୍ତ ହେବା ଉଚିତ ନୁହେଁ ହେଲା ଶୁଳ୍କ ଅର୍ଥ ବର୍ଗନ୍ନାତିକୃତ୍ସେଣ ଭଜିତ ଗୃହମେଧ୍ୟପି ଯଥାଦେଶ ଯଥା କାଳ ଯାବତ୍ ଦୈବୋପାଦିତ ନାରଦ ମୁନି ପ୍ରାମାଣିକ ମହାଜନ ସୂତ୍ରରେ ଏ ଉପଦେଶ ଦେଉଛନ୍ତି ଗୃହସ୍ଥ ଜୀବନର ଗୃହସ୍ଥ ହେଲେ ସୁଦ୍ଧା ସେ କଠିନ ପରିଶ୍ରମ କରିବ ନା ଭାବୁଛି ସୁନା ଚଣ୍ଡ ଓଭର୍ ଭେରି ହାର୍ଡ ତା ଧର୍ମ ଅର୍ଥ କାମ ନିମିତ୍ତ ଲାଭ ନିମିତ୍ତ ତ୍ରିବର୍ଗ କଠିନ ପରିଶ୍ରମ କରିବା ଉଚିତ ନୁହେଁ ଇଭିନ୍ ହାଉସ୍ ହୋଲ୍ଡ ଲାଇଫ୍ ୱାନ୍ ସୁଡ୍ ସାଟିସ୍ଫାଏ ଟୁ ମେଣ୍ଟେନ୍ ବଡି ଆଣ୍ଡ ସୋଲ୍ ଟୁଗେଦର ହ୍ୱାଟ୍ ଏଭର୍ ଇଜ୍ ଆଭେଲେବୁଲ୍ ଇଜ୍ ମିନିମମ୍ ଇନ୍ ଡେଭର୍ ଆଗଡ଼ିଂ ଟୁ ପ୍ଲେସ୍ ଟାଇମ୍ ଗ୍ରେସ୍ ଅଫ୍ ଲଭ୍ ତେଣୁ ଏ ଉପଦେଶ ଦେଉଛନ୍ତି ନାଦ ମୁନି ଯେ ଗୃହସ୍ଥ ହେଲେ ସୁଦ୍ଧା ଗୃହସ୍ଥ ଜୀବନ ମିନିମମ୍ ଜୀବିକା ଅର୍ଜନ ବା ବଞ୍ଚି ରହିବା ପାଇଁ ଯେତିକି ମିନିମମ୍ ଅତି କମ୍ ଆବଶ୍ୟକତା ସେ କମ୍ ଆବଶ୍ୟକତା ପୂରଣ କରିବେ ସେଥିପାଇଁ ମିନିମମ୍ ଏଣ୍ଡିଓବାର କମ୍ ପରିଶ୍ରମ କରିବେ ସ୍ଥାନ କାଳ ଅନୁଯାୟୀ ଭଗବତ କୃପାରୁ ଯାହା ଯେପରି ବ୍ୟବସ୍ଥା ସେ ଅନୁଯାୟୀ କରିବେ ଉଗ୍ର କର୍ମରେ ବ୍ୟାପୃତ ହେବା ଉଚିତ ନୁହେଁ ଏ ହେଲା ନାରଦ ମୁନିଙ୍କର ଉପଦେଶ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେଶୀ ଭକ୍ତିବେଦାନ୍ତ ସ୍ୱାମୀ ରୂପାଜୀ ମହାରାଜ ତାଙ୍କର ଭାଷ୍ୟରେ ବଡ଼ ସ୍ପଷ୍ଟ ଭାବରେ ବିଶଦ ଭାବରେ ବ୍ୟାଖ୍ୟା ଦେଇଛନ୍ତି ଯେ ଦୈବ ବର୍ଣ୍ଣାଶ୍ରମ ଧର୍ମ କଥା ସେ କହିଛନ୍ତି ପ୍ରକୃତ ପକ୍ଷୀ ଚତୁର୍ବର୍ଣ୍ଣିମ ୟା ସୃଷ୍ଟ ଗୁଣକର୍ମ ବିଭାଗସ ଯାହା ଗୀତାରେ ଭଗବାନ କୃଷ୍ଣ କହିଲେ ଗୁଣକର୍ମ ବିଭାଗ ଅନୁଯାୟୀ ବର୍ଣ୍ଣ ବିଭାଗ ହେଉଛି ଚତୁର୍ବର୍ଣ୍ଣ ୟା ସୃଷ୍ଟ ବଦ୍ଧ ଜୀବ ଭୂତ ପ୍ରକୃତିର ତ୍ରିଗୁଣର ଅଧୀନ ତ୍ରିଗୁଣର ପ୍ରଭାବ ହେଉଛି ସେ ଅନୁଯାୟୀ ସ୍ୱାଭାବିକ କର୍ମ ସେ କରିବ ପ୍ରକୃତି କ୍ରିୟମାଣାନି ଗୁଣକର୍ମାଣି ସର୍ବସ୍ୱ ଅହଂକାର ବିମୂଳାତ୍ମା କର୍ତ୍ତା ହୁଇତି ମନ୍ୟତେ ଭଗବତ ଗୀତାରେ ଅଛି ଭୂତ ପ୍ରକୃତି ତା କାମ କରୁଛି ଅହଂକାର ବିମୂଳାତ୍ମା ମୂର୍ଖ ଅହମ୍ଭାବ ଫଲସି ଗଜା କିଣିବେ ସେ କହୁଛନ୍ତି ମିଥ୍ୟାଙ୍କାର ପ୍ରବଳ ଚିତ୍ତ ସେ କହୁଛି କର୍ତ୍ତା ହୁଇତି ମାନେ ମୁଁ କରୁଛି ଜୀବ ବୋଲେ ଆମେ କହି ତେଇ ସତ୍ୟ ନୁହଁ ତୁମେ ନା କହିଲେ ଯିବ କି କହିଛ ପାର ଆଶା ମାତ୍ର ଯିବ କରେ ତୋ ଇଚ୍ଛା କଲେ ମହାଜନ ସୂତ୍ର ମହାଜନ ବୋଲେ ଏଇ କଥା ହିଁ କରୁଛି ଯିବ ଯେ କହୁଛି ମୁଁ କରୁଛି ସେ କି କରିବ ନିଶକ୍ତିକ ତୁମେ କିଛି କରିପାରିବନି। କୃଷ୍ଣ ଶକ୍ତି ପ୍ରବର୍ତ୍ତନ ନହେଲେ କ'ଣ ବା କରିବ? ଆଉ ତାର ଯେଉଁ ଶକ୍ତି ଅଛି ବା ତାର ଶକ୍ତି ବୋଲି କହୁଛି ବା ମେଟେରିଆଲ ଷ୍ଟ୍ରେଙ୍ଗଥ ଆମେ କହିବା, ତା ନିଜସ୍ୱ ନୁହେଁ। ଯାହା ଆମର କୁହାଯାଏ ସେ ବଳରାମ ବା ବଳଦେବ ଯାହାଙ୍କର ଯାହାଙ୍କର ପ୍ରକାଶ ହେଉଛନ୍ତି ପରମାତ୍ମା ପ୍ରକାଶ ବଳଦେବ, ସେ ରହିଛନ୍ତି ହୃଦୟ ମଧ୍ୟରେ, ସେ ଶକ୍ତି ସଞ୍ଚାର କରୁଛନ୍ତି। ବଳଦେବଙ୍କର ବଳ ରୂପା ବଳ ସେ ଶକ୍ତି ସଞ୍ଚାର କରୁଥିବାରୁ ତୁମେ କ୍ରିୟା କରୁଛ ଏଠି। ସେ ତ ତାଙ୍କର ଶକ୍ତିକୁ ୱିଡ୍ର କରିନେବେ ନେଇଯିବେ, ସେତେବେଳେ କି ଶକ୍ତି ତୁମର? ଯାହା କୁହାଯାଏ ଗୋଟେ ଘାସ ଉଠେଇବାର ଶକ୍ତି ତୁମର ରହିବ, ବଳଦେବଙ୍କର କୃପା ବଳ, ସେ ସଞ୍ଚାର କରିଥିବା ହେତୁ ତୁମର ଶକ୍ତି ରହିଛି। ତେଣୁ ତାଙ୍କର କୃପା ପ୍ରାର୍ଥନା, ତାଙ୍କର କୃପା ପ୍ରାର୍ଥନା ତୁମେ କରିବ ନା, ଆଉ ସେଇ ବଳରେ ତୁମେ ଉନ୍ମତ୍ତ ହେବ, ଲବନ୍ମତ୍ତ ବା ବଳୋନ୍ମତ୍ତ ଯେଉଁମାନେ ହେଉଛେ ତୁମର ବଳ କହିଛି, ବଳଦେବଙ୍କର କୃପା ପାଇପାରିବେ ନା? କେତେ ଦିନ ବା ବଳଦେବ ତାଙ୍କର ସେ କୃପା ବଳକୁ ଯେତେବେଳେ ନେଇଯିବି ତୁମର କ୍ଷଣଙ୍କ ମଧ୍ୟରେ ସମସ୍ତ ଉଦ୍ଧୃତ ଅସ୍ମିତା ଧୂଳିସା ହେଇଯିବ, ଗୋଟେ ଘାସ କଟାରୁ ଉଠିବା ରହିବ। ସେଥିପାଇଁ ଇଏ ଶିକ୍ଷା ଦିଆଯାଉଛି, ଏ ଦୈବ ବର୍ଣ୍ଣାସ ଭୂତ ପ୍ରକୃତି ତ୍ରିଗୁଣର ଅଧୀନ, ତେଣୁ ପ୍ରକୃତିଟା କ୍ରିୟା କରୁଛି ଏବଂ ସତ୍ୱରଜତମ ଏ ତ୍ରିଗୁଣ ମଧ୍ୟରୁ ଯେଉଁ ଗୁଣ ଯାହାଠାରେ ପ୍ରାଧାନ୍ୟ କିଛି ଲାଭ କରିଛି ତଦନୁଯାୟୀ ସ୍ୱାଭାବିକ କ୍ରିୟା ସେ କରିବ। ବର୍ଣ୍ଣ ବିଚାରରେ ଦୈବ ବର୍ଣ୍ଣାଶ ବିଚାରରେ ସେ କଥା କୁହାଯାଏ, ସତ୍ୱଗୁଣ ପ୍ରାଧାନ୍ୟ ଯା ଭିତରେ ରହୁଛି ସ୍ୱାଭାବିକ ବ୍ରାହ୍ମଣ ଅବସ୍ଥା, ସତ୍ୱଗୁଣ ପ୍ରାଧାନ୍ୟ ଅଛି ସେ ବ୍ରାହ୍ମଣ କର୍ମ ସ୍ୱାଭାବିକରେ କରିବ। ଆମର ବ୍ରାହ୍ମଣ କର୍ମ ସମ୍ବନ୍ଧରେ, କ୍ଷତ୍ରିୟ କର୍ମ ସମ୍ବନ୍ଧରେ, ବୈଶ୍ୟ କର୍ମ, ଶୂଦ୍ର କର୍ମ ଏ ସମ୍ବନ୍ଧରେ ବହୁତ ଗୀତାରେ ବିଶେଷ ଭାବରେ କୁହାଯାଇଛି। ତପ ଶୌଚ ଆସ୍ତିକ୍ୟମ୍ ଜ୍ଞାନ ବିଜ୍ଞାନ ଆସ୍ତିକ୍ୟମ୍ ବ୍ରହ୍ମକର୍ମ ସ୍ୱଭାବ ଯୋଗ ଏସବୁ କଥା ଗୁଡ଼ାକ ଅହିଂସା ତପ ଶୌଚ ଜ୍ଞାନ ବିଜ୍ଞାନ ଆସ୍ତିକ ଜ୍ଞାନ ବିଜ୍ଞାନ ବୈଦିକ ଜ୍ଞାନ ତାକୁ ପ୍ରାକ୍ଟିକାଲ ଆପ୍ଲିକେସନ୍ ଇନ୍ ଲାଇଫ୍ ଜୀବନରେ ତାକୁ ଆଚରଣ କରିବାକୁ ପଡ଼ିବ। ଯାହା ହେଲା ଯୋଜନ ଯାହା ଜନ ଅଧ୍ୟୟନ ଅଧ୍ୟାପନ ବ୍ରାହ୍ମଣ କର୍ମ ଅଧ୍ୟୟନ ଅଧ୍ୟାପନ ବେଦାଧ୍ୟୟନ କରିବ, ବେଦ ପଢ଼େଇବ, ଅଧ୍ୟାପନ କରିବ, ଯୋଜନ କରିବ, ଯାହାଜନ କରିବ, ଡ୍ୟୁଟି ୱର୍ସିପ୍ ଭଗବାନଙ୍କର ପୂଜା କିପରି କରିବାକୁ ପଡ଼ିବ, ଇଏ କରିବାକୁ ଶିଖେଇବ, ଇଏ ହେଲା ବ୍ରାହ୍ମଣ କର୍ମ। ସ୍ୱାଭାବିକ ଭାବେ ବ୍ରାହ୍ମଣଙ୍କର ମଧ୍ୟରେ ସତ୍ୱଗୁଣର ପ୍ରାଧାନ୍ୟ ଅଛି, ସେ ସ୍ୱାଭାବିକ ଭାବେ କର୍ମ ହିଁ କରିବେ, ସ୍ୱାଭାବିକ ବ୍ରାହ୍ମଣ ସେମାନେ ସ୍ୱାଭାବିକ ବ୍ରାହ୍ମଣ। ଆଉ କ୍ଷତ୍ରିୟ କର୍ମ ବ୍ରାହ୍ମଣମାନେ ଏଠି କୁହାଯାଉଛି, ପ୍ରଭୁପାଦ ମହାରାଜ କହିଛନ୍ତି ବ୍ରାହ୍ମଣ ପଇସା ରୋଜଗାର କରିବ, ସେ ପଇସା ରୋଜଗାର କରିବ ନା, ସେ ଏଇସବୁ କର୍ମ କରିବ ଉଦାହରଣ ପ୍ରେମ ନରେସନ୍ କିଛି ପଇସା ନେବ ନା, ତା ବଦଳରେ ଦାନ ସୂତ୍ର ଜାଣିବା କଥା ଶିଖେଇବ, ଶିକ୍ଷା ଦେବ, ସେ କିଛି ଚ୍ୟାରିଟି ଦେବେ କି ଦାନ କରିବେ, ଦାନ ଗ୍ରହଣ କରିପାରିବ ବ୍ରାହ୍ମଣ ସେଥିରେ ମେଣ୍ଟେନ୍ କରିବ। ପୁନଶ୍ଚ ବୈଦିକ ଶିଶୁଗୁଡ଼ି ଯେ ସେନା ଆମର ବେଦ ବିଧି ଅଛି, ବୈଦିକ ସଭ୍ୟତା ସେଥିରେ ମଧ୍ୟ ଦେଶର ଯେ ଶାସକ ରାଜା ସେ ବ୍ରାହ୍ମଣମାନଙ୍କର ଦାୟିତ୍ୱ ନେବେ। ବ୍ରାହ୍ମଣମାନେ ଯାହା କୁହାଯାଏ ଯେ ହେଡ଼ ପୋର୍ସନ୍ ଅଫ୍ ଦି ସୋସାଇଟି ମସ୍ତିଷ୍କ ବିଭାଗ ବ୍ରାହ୍ମଣ, ଆଉ ଶରୀରରେ ଏ ଚାରୁ ବର୍ଣ୍ଣ ବିଭାଗ ସମାଜ ରୂପ ଶରୀରରେ ଚାରୋଟି ବିଶିଷ୍ଟ ଅଙ୍ଗ, ବ୍ରାହ୍ମଣମାନେ ହେଉଛନ୍ତି ମସ୍ତିଷ୍କ ବିଭାଗ, କ୍ଷତ୍ରିୟମାନେ ବାହୁ ବିଭାଗ, ବୈଶ୍ୟ ଉଦର ବିଭାଗ, କ୍ଷୁଦ୍ର ହେଉଛି ପାଦ ବିଭାଗ, ଏଇ ଚାରୋଟି ମୁଖ୍ୟ ବିଭାଗ। ଶରୀର ଯେମିତି ଏ ଚାରୋଟି ବିଭାଗ ସମ୍ପୂର୍ଣ୍ଣ ନ ରହିଲେ ଶରୀରଟା ଅସମ୍ପୂର୍ଣ୍ଣ ଶରୀର ହେଇଯିବ। ଗୋଟେ ଶରୀର ତାହାର ମୁଣ୍ଡଟା ନାହିଁ, ମସ୍ତିଷ୍କ ନାହିଁ, ତାହେଲେ ସେ ମୂଲ୍ୟ କି ଅଛି ଶରୀର ତାକୁ ପାଠ କରାଯାଉଛି। ତେଣୁ ସମାଜରେ ଏଇ ଚାରୋଟିର ଆବଶ୍ୟକତା ରହିଛି, ତାହେଲେ ପୂର୍ଣ୍ଣ ପରିପୂର୍ଣ୍ଣ ସମାଜ ହେବ, ତାହେଲେ ବିକଳାଙ୍ଗ ସମାଜ ହେଇଯିବ। ଆଧୁନିକ ଯେଉଁ ସମାଜ ତାହା ବିକଳାଙ୍ଗ ସମାଜ, କଳିଯୁଗରେ ସମାଜ ଯେଉଁଥିରେ ଦୈବ ବର୍ଣ୍ଣାଶ୍ରମ ଧର୍ମଟା ପ୍ରତିପାଳିତ ହେଉନି, ଆସୁବର୍ଣ୍ଣାଶ୍ରମ ଧର୍ମ ଯେଉଁମାନଙ୍କୁ ଯେଉଁ ଉଗ୍ରକର୍ମ କଥା ଏଠି କୁହାଯାଇଛି, ଉଗ୍ରକର୍ମରେ ବ୍ୟାପୃତ ଅଛନ୍ତି ଅତ୍ୟଧିକ ପରିମାଣରେ ଇନ୍ଦ୍ର ପ୍ରୀତି ନିମିତ୍ତ ନିମିତ୍ତ କେତେ ଉଗ୍ରକର୍ମରେ ବ୍ୟାପୃତ ହେଉଛନ୍ତି ଯାଇଛି କୁହାଯାଇଛି। କେତେ କଳକାରଖାନା ଖୋଲୁଛନ୍ତି, ନାନାବିଧ କଳକାରଖାନା ଖୋଲା ହେଉଛି, ଏଇ ତ ଲୋକମାନେ ନିଯୁକ୍ତ ହେଇଯାଉଛନ୍ତି, ତାଙ୍କର ସମୟ ଦେଉଛନ୍ତି, ଯେହେତୁ ମାଇଣ୍ଡ ଏଜିଟେଟେଡ଼୍ ହେଉଛି, ସିମ୍ପୁଲ୍ ଆକ୍ଟିଭିଟି ପ୍ରଚୁର ପରିମାଣରେ ମଦ୍ୟପାନ ସିଗରେଟ୍ ପାନ ନିଶାପାନ ମାଦକଦ୍ରବ୍ୟ ସେବନ ଇଲିସିଟ୍ ସେକ୍ସ କ୍ଲବ୍ରେ ଯୁବଯୁବତୀ ନାଚିବା ଇଏ କରିବା ସିଏ କରିବା ଇଏ ଯେଉଁ ଗୁଡ଼ାକ ଚାଲୁଛି ମାଇଣ୍ଡ ଇଜ୍ ଏଜିଟେଟେଡ଼୍, ମନ ବିଚଳନ ହେଇଯାଉଛି, ତେଣୁ ସିମ୍ପୁଲ୍ ଆକ୍ଟିଭିଟି ପ୍ରବଳ ଭାବରେ ବ୍ୟାପିଛି, ଡିଗ୍ରେଡେସନ୍ ହେଉଛି, ଅଧୋପତିତ ହେଇଯାଉଛି। ମାନବ ଜୀବନର ଯେଉଁ ଲକ୍ଷ୍ୟ ଆମର ରହିଲା ସୁଦୃଢ଼ ମାନବ ଜୀବନ ଯେଉଁ ଲକ୍ଷ୍ୟ ପରମାର୍ଥ ଲାଭ ତାହା ହେଇପାରିବ, ଏଇ ଲକ୍ଷ୍ୟ ଭ୍ରଷ୍ଟ ହେଇଯାଉଛନ୍ତି, ଏ ଅଧୋପତନ ହେଇଯାଉଛି। ସେଥିପାଇଁ ଏ ଉପଦେଶ ସେଠି ଦିଆଯାଉଛି, ସାଧୁଶାସ୍ତ୍ର ଜରିଆରେ ଏ ଉପଦେଶ ଦିଆଯାଉଛି। ଗୃହସ୍ଥ ହିଁ କେବଳ କରିବ, ଏଗୁଡ଼ କର୍ମରେ ଯେ ଗୃହସ୍ଥମାନେ ହିଁ ବ୍ୟାପୃତ ଅଛି, ସେମାନେ ତାଙ୍କର ଫ୍ୟାମିଲି ମେଣ୍ଟେନ୍ ପରିବାର ପୋଷଣ ନିମିତ୍ତ ଆଉ ସେନ୍ସ ଗ୍ରାଟିଫିକେସନ୍ ନିମିତ୍ତ ଇନ୍ଦ୍ର ପ୍ରୀତି ନିମିତ୍ତ ଏଇ ଉଗ୍ରକର୍ମରେ ବ୍ୟାପୃତ ଅଛନ୍ତି। ତାଙ୍କର ସମୟ କିପରି କଟୁଛି, ନିଦ୍ରା ହିଅତି ନାଥମ ବ୍ୟବାହେନ ଚବା ଦିବାଚାର୍ଥ ରାଜନ କୁଟୁମ୍ବ ଭରଣୀ ନବା ଦେହାପତ୍ୟ ଶସ୍ୟ ପଶ୍ୟନ୍ନତି ନ ପଶ୍ୟତି, ଏଇସବୁ କଥା ଅଛି ଆମର ଭାଗବତରେ। ଏପରି ସମୟ ତୁମର କଟିଯାଉଛି, ରାତ୍ରି କାଳଟା ଶୟନ ଆଉ ସ୍ତ୍ରୀ ଯୌନ କ୍ରିୟା ସ୍ତ୍ରୀ ସମ୍ଭବରେ କଟିଯାଉଛି, ଦିବସ କାଳଟା କୁଟୁମ୍ବ ଭରଣ ପୋଷଣ ନିମିତ୍ତ ଯୁଗ୍ର କର୍ମରେ ବ୍ୟାପୃତ ହେଇ ଅର୍ଥ ଉପାର୍ଜନରେ ତୁମର କଟିଯାଉଛି। ଆଉ ଏପରି କଟିଯାଉଛି, ଆଉ ଦେଖୁଛି ସେ ଆଖି ଆଗରେ କେତେ କେତେ ମରୁଛନ୍ତି ପ୍ରତିଦିନ, ଗଛନ୍ତି ଜନ୍ମ ମନ୍ଦିର, ତାର ଆତ୍ମୀୟ ସ୍ୱଜନ ମାନଙ୍କ ମଧ୍ୟରୁ ପ୍ରତିଦିନ କେତେ କେତେ ମରିଯାଉଛନ୍ତି, ତାଙ୍କର ମୃତ୍ୟୁ ଦେଖିକିରି ସୁଦ୍ଧା ଏ ଯେ ଅସତ ଏ ଯେଉଁ କଥା କହୁଛି ତ ସମ୍ବନ୍ଧ ଆମର ଏଠି ଭୌତିକ ସମ୍ବନ୍ଧ ରହିଛି, ଯଶ ଦେହର ସମ୍ବନ୍ଧ ମେଟେରିଆଲ ରିଲେସନ୍ସିପ୍ ଯୋର ସମ୍ବନ୍ଧ ଏ ଯେ ଅସ ଏହାକୁ ଜାଣିକିରି ଜାଣିପାରୁନି, ଦେଖିକି ଦେଖିପାରୁନି, ଏ ପ୍ରକାର ମୋହଗ୍ରସ୍ତ ହେଇଛି ସେ, ଏ ପ୍ରକାର ଭାବରେ ସମୟ କଟିଯାଉଛି। ଜୀବନକାଳ କେତେ ସମୟ, ବିଶେଷ କରି କଳିଯୁଗ ସ୍ୱଳ୍ପ ଆୟୁ, ଅତି କମ୍ ଆୟୁକାଳ, ଶହେ ବର୍ଷ ନିର୍ଦ୍ଧାରିତ ଯେ କେତେ ଜଣ ଶହେ ବର୍ଷ ବଞ୍ଚୁଛନ୍ତି, ପାପ ଯୋଗୁଁ ଆୟୁ କ୍ଷୀଣରୁ କ୍ଷୀଣତର ହିଁ ଚାଲିଯାଉଛି, ପ୍ରାୟଣ ଅଳ୍ପ ଆୟୁଷା କଳାବସ୍ମିନ୍ ଯୁଗେ ଜନା ମନ୍ଦ ସୁମନ୍ଦ ମତୟ ମନ୍ଦ ଭାଗ୍ୟା ହିଁ ଉପଦ୍ରୁତା, ଇଏ କଥା ଅଛି ଆମର ଇଏ କଳି ଯୁଗରେ କଥା, ଅଳ୍ପ ଆୟୁଷ ହେଇଯାଉଛନ୍ତି, ଇ ପାପ କର୍ମ ଏଇ ଉଗ୍ର କର୍ମରେ ବ୍ୟାପୃତ ଥିବା ହେତୁ ନାନା ଉପଦ୍ରବ ସେଥିପାଇଁ ଆସୁଛି, ଏଇ ଉଗ୍ରକର୍ମ ଯୋଗୁଁ ସୋ ମେନି ପ୍ରୋବ୍ଲେମ୍ସ ଆର୍ କମିଂ, ମାଇଣ୍ଡ ଇଜ୍ ଏଜିଟେଟେଡ୍, କ୍ୱାରଲିଂ, ହାଇପୋକ୍ରିସି, ଡିସେନ୍ସନ୍ସ, ଫାଇଟିଂ, ଏସବୁ କେତେ ପ୍ରକାର ହେଇଯାଉଛି। ସେଥିପାଇଁ ନାନା ଉପଦ୍ରବ ଆସୁଛି କଳି ଯୁଗରେ, ଏ ପ୍ରକାର ହେଇଯାଉଛି। କଠିନ ଯାହା କହନ୍ତି ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ ଇଜ୍ ଭେରି ସିରିୟସ୍ ଷ୍ଟ୍ରଗଲ୍, ଭେରି ସିରିୟସ୍ ଷ୍ଟ୍ରଗଲ୍ ଫର୍ ଏକ୍ଜିଷ୍ଟେନ୍ସ, କଠିନ ଜୀବନ ସଂଗ୍ରାମରେ ବ୍ୟାପୃତ ସମସ୍ତେ ଅଛନ୍ତି, କଠିନ ଜୀବନ ସଂଗ୍ରାମ ନାଗମାନେ କହୁଛନ୍ତି ୱାନ୍ ସୁଡ୍ ନଟ୍ ଏଣ୍ଡିଓଭର୍ ସୋ ହାର୍ଡ଼, which box. So not endeavor very hard for this is maintenance for the always livelihood. Even Grastha Gatha I Kvahachi. Yapari Kothin Jivan Sangram Vyakta Bhava Kunsar Sropa Nahi. Let life be simple. So Jivan Dhatan Kothin, minimum requirement of Sropa Kohan Pai. Yata Kothin Kursham Kulao Jivan. Tumar jo samoha, tumar jo ayukara, ehi prakar je vitiye chauncha. Aar durlava manu jivan aur je durupajog karta uncha. Dhar karnanti ta kiye hoche. Tumar jivan aur jo lakhya, jo desres durlava manu jivan mali chi, tai sakta helana, niche janma pai jivo, narko jivo ke li. Hulaar haro dhar borsoi, tumar paap karma nimitoi, narko janma bhukko kunta, niche janma pai jivo. तुमको चांस दिया जाए थी जो सुजोग दिया जाए थी मानव जन्म दिया जाए तुम्हार जीवन जो परम सिद्धि लाभ कर मूर्ख लोक मानते जान पार ना तुम्हें से कह नट इन योर सो मच इतने परिश्रम करम आयु काल जहाँ कहते मिनिमम रिक्वायरमेंट অল্প কিছু পাই গৃহস্থ সব উভয়ের এই ধন রোজগার করিব গৃহস্থ এই ধন রোজগার করিব বা ব্রহ্মচারী বানপ্রস্থি সন্ন্যাস সেমান ধন রোজগার করিছন্তি না সেমান তাঙ্কর পুরা সময় যাহা কুহা হচ্ছে আডভান্সমেন্ট অফ কৃষ্ণ কনসিয়াসনেস পরম আর্থিক উন্নতি কৃষ্ণ চেতন লাভ হচ্ছে পুরা সময় দেবে সেমান তেণু সমাজর থ্রি ফোর্থ পপুলেশন ব্রহ্মচারী বানপ্রস্থি সন্ন্যাস চারিভাগ তিন ভাগ এইভাবে নিজেস রইলে পুরা সময় দেবে সমানে যে অ্যাডভান্সমেন্ট ইন কৃষ্ণ কনসিয়াসনেস কৃষ্ণ চেতনা বুদ্ধিমূলক অন্য ধন্দা তাঙ্ক নাই পুরাপুরি যে স্পিরিচুয়াল সাধনা এই যে পরমার্থিক সাধন ভজন সেমানে সময় তাঙ্ক পুরা সময় দেবে কেবল গ্রহস্থ ওয়ান ফোর্থ অফ দি পপুলেশন সমাজর এক চতুর্থাংশ মাত্র গৃহস্থ সেমানে মানি মানি সেমানে পয়সা রোজগার করিবে তাঙ্কর ফ্যামিলি মেন্টেনান্স পাই পয়সা রোজগার করিবে কিন্তু এতপাই উগ্র কর্ম করিবা দরকার নুহে কঠিন পরিশ্রম এতে করিবার দরকার নুহে সব স্যাটিসফাই মেন্টাল বডি এন্ড সোল টুগেদার হোয়াট এভার অ্যাভেলেবল উইথ দি মিনিমাম এন্ড ওভার according to place and time by the grace of the Lord. Śrīla Bhāgata Nārāda Bhāgata Nārāda Yadrushalāva santuṣṭa dhūndu ātīta vimāsasara Śrīmad Bhāgata Gītāre kathā Bhagavān Kṛṣṇa chati. Svacchā krame svata krame jhāki cha guruchi. Svetra santuṣṭa dhūva Yadrushalāva santuṣṭa dhūndu ātīta vimāsasara māsarja buddhi karunā dhūndu bhāva dhūre dhūva এই উপদেশ অর্জুনকে দিয়াযাউছে অর্জুন এক গৃহস্থ এ ভগবান কৃষ্ণকর উপদেশ অছে নারদ মুনি সেই কথা কৌছন্তি যে ওয়ান্স শুড বি স্যাটিসফাইড মেন্টেন বডি এন্ড সোল টুগেদার হোয়াট এভার ইজ অ্যাভেলেবল উইথ দি মিনিমাম ইন ডিও আগার ইন টাইম এন্ড প্লেস যদি গিয়ে সব দিল এই কষ্ট এই কথা কৌছন্তি ভগবত গুরু পারু সব স্থান কাল নেই করে মিনিমাম ইন ডিও খুব কম পরিশ্রমে যা কিছু মিলিলা সেটা সন্তুষ্ট নয় মেক ইউর লাইফ ভেরি সিম্পল সরল জীবনর আবশ্যকতা এতে বৃদ্ধি করি চাল না অননেসেসারি আর্টিফিসিয়াল নেসেসারি কৃত্রিম ঢঙ্গে তোমার আবশ্যকতা বৃদ্ধি করি চালছ তুমি সেপাই এত উগ্র কর্ম করি কঠিন পরিশ্রম করা পাই করছি যেটা কি তোমার যে প্রকৃষ্ট জীবন লক্ষ্য যা সেটা তুমি দূরেই যাচ্ছ লক্ষ্য ভ্রষ্ট হয়ে যাচ্ছ তুমি সময় দিই পার না পর স্পিরিচুয়াল আন্ডারস্ট্যান্ডিং স্পিরিচুয়াল সাধনা তোমার পরমার্থিক উন্নতি নিয়ে তো সাধন ভজন দরকার সে সময় তুমি দিই পার না তুমি তোমার ইন্দ্র প্রীতি পরিবার পোষণ আদি দিগরে এতে এদের ব্যাপ্ত এপরি উগ্র কর্মরে দিন রাতে ব্যাপ্ত রৌচন সুমন কর্ম না তাই আয়ুকার বীজ শরীর নষ্ট হয়ে অতল কি লাভ সেপাই কুহযাচ্ছি যে গৃহস্থ বানপ্রস্থ ব্রহ্মচারী সন্ন্যাস এন্ডিওভার টুগেদার উইথ টোটাল নর্থ টু বিকাম কৃষ্ণ কনসিয়াস সর্বেষাং মদুপাসনং ब्रह्मचारी गृहस्थ वानप्रस्थ सन्यासी जो आश्रम जी प्रत्येक आश्रम गोटे लक्ष्य सन्तोष मद उपासन भगवत उपासना वर्णाश्रम धर्म मध्य उद्देश्य बोली गीतारे भगवान कृष्ण कही भागवत संसदीय हरितोषण संसदीय हरितोषण इटा सिद्धि हरितोषण हब तुम तुम कर्म धर्म जरिया तुम्हें हरितोषण कर्म कर स्वकर्मणा तव्यर्थ सिद्धि विन्नति मानव अष्टाद श्रद्धा बहुत गीतारे से कथा भगवान कृष्ण तुम्हें जो कर्म करस्त कहने वानप्रस्थी सन्यासी ब्रह्मचारी ये काम ना गोटे कथा केवल स्पिरिचुअल साधन भजन लगे पैसा रोजगार करें कर्म ये कौन प्रकार सेन्स ग्रेटिफिकेशन इंद्रप्रीत कर्म व्यापित से ओनली गृहस्थ वन फोर पपुलेसन से मैंने पैसा रोजगार करेंगे मेन्टेनान्स फैमिली मेन्टेनान्स किस्ट्रिक्टेड सेन्स एंजयमेंट संयत इंद्रप्रीति असंयत भाव इंद्रप्रीति करी अजथा तुम नेसेसिटीज आवश्यकता बृद्धि करना से उपदेश दि जाऊँगी तुमको समय रखा पड़ा से कर्म जरिया तुम गोटे हरित पोषण नहीं भगवान कृष्ण का नट फर योर ओन सेन्स निजर इंद्रप्रीति कर्म ही तुम कर संसदी हरितोषण एवं बह कर मोस्ट इम्पोर्टेंट सेरेमनी फॉर सेंस ग्रेटिफिकेशन इज मैरिज बिकॉज सेक्सुअल इंटरकोर्स इज वन ऑफ द प्रिंसिपल नेसेसिटीज ऑफ द मैट्रिक बॉडी आहार निद्रा भय मैथुन दिस आर नेसेसिटीज ऑफ द मैट्रिक बॉडी आहार निद्रा भय मैथुन हूँ जड़ शरीर आवश्यकता दिस इज बायोलॉजिकल नीड द सेक्सुअल एंजॉयमेंट खाद्य जपरी दरकार आहार जपरी दरकार निद्रा जपरी दरकार आत्मरक्षा जपरी दरकार मैथुन तद्रुप दरकार सीटा कथा मैथुन तद्रुप भाव दरकार मेटल बॉडी हैज दिस फोर नेसेसिटीज मेटल बॉडी हैज दिस फोर डिमांड्स एक्सेप्टा डिमांड मेटल बॉडी मैथुन इज अल्सो रिक्वायर्ड समस्त कहतेटल से कथा कहा जन्मैथुन आदि गृह मेरी सुगंगितुच्छल इंटरकोर्स इज नॉट वेरी एक्सल्टेड रिक्विजाइट इन लाइफ बोथ एनिमल्स एंड मेन रिक्वायर सम सेंस ग्रेटिफिकेशन बिकॉज ऑफ मेटेरियल प्रोपेंसिटीज मेटेरियल प्रोपेंसिटी जो तुम भौतिक मनोवृत्ति जो ये आवश्यकता ही हूँ तुम मन जदि कृष्ण पद अरविंद रुमें परमात्म साधन भजन व्यापृत हब ताहले ये जो रिक्विजाइट ये जो आवश्यकता आना से गृहस्थ जे हब बह करवाय प्रजया न रखते विवाह करिवो जाकुआ लौची जे परस्त्री गमन करिवा अपेक्षा धर्मपत्नी वेद विधि अनुसार विवाह करी तुम धर्मपत्नी संग करिवो आ जा नियम अछि विधि अछि वेद रे वैदिक रेगुलेशंस अछि रेस्ट्रिक्टेड सेंस रेस्ट्रिक्टेड सेक्सुअल लाइफ देवाय प्रजया न रति विवाहर एकमात्र उद्देश्य होची प्रजया उपयुक्त संतान उत्पादन वंश रक्षा करने कृष्ण कॉन्शियस कृष्ण चेतनशील संतान उत्पादन नॉट नो सेक्सुअल एंजॉयमेंट इंद्र प्रीति पाई जौन क्रिया कर आनंद पाइबा विवाह करा जीवो ना ई कथा वैदिक विधान माने ये जो दैव बर्णाश्रम विभाग कथा कहुची गृहस्थ मान से समाज को पपुलेसन वृद्धि करेंगे प्रजा वृद्धि करेंगे कौन ना कृष्ण कॉन्शियस କୃଷ୍ଣ ଚେତନ ସନ୍ତାନ ଉତ୍ପାଦନ କରିବେ ହୋଲ୍ ସୋସାଇଟି ଫିଲ୍ ଦି କୃଷ୍ଣ କନ୍ସିୟସ୍ ଚିଲଡ୍ରେନ୍ ନଟ୍ ଇଜ୍ ବାଷ୍ଟର୍ଡ ଚିଲଡ୍ରେନ୍ ଏଇ କଥା ମୁଁ କହୁଛି ବର୍ଣ୍ଣଶଙ୍କର ଜାତ କରିବେ ନା ଗୀତା ଜାୟତେ ବର୍ଣ୍ଣଶଙ୍କର ବର୍ଣ୍ଣଶଙ୍କର ଜାତ କରିବ ନା କୃଷ୍ଣ ଚେତନଶୀଳ ସନ୍ତାନ ଜାତ କର ତାହେଲେ ଯଦି ସୋସାଇଟିଟା ସମାଜଟା କୃଷ୍ଣ ଚେତନଶୀଳ ସନ୍ତାନ ମାନଙ୍କରେ ପରିପୂର୍ଣ୍ଣ ହେଇଯିବ ଦେନ୍ ପିସ୍ଫୁଲ୍ ସୋସାଇଟି ତାହେଲେ ଶାନ୍ତିପୂର୍ଣ୍ଣ ସମାଜ ସମସ୍ତେ ଅଲ୍ ଆର୍ କୃଷ୍ଣ କନ୍ସିୟସ୍ ଦେର୍ ବି ନୋ ଡିଷ୍ଟର୍ବାନ୍ସ ଆଟ୍ ଅଲ୍ ନୋ ଏଜିଟେସନ୍ ଅଫ୍ ଦି ମାଇଣ୍ଡ ଗୀତା କଥା କହୁଛି ସେଥିପାଇଁ ଏଇ ଦୈବ ବିନାଶନ ଧର୍ମ କଥା ଇଏ ଆଉ ଏ ଉଦ୍ଦେଶ୍ୟରେ ହିଁ ସଂସାର କରିବା ତେଣୁ ବୈଷ୍ଣବ ଗୃହୀ ବୈଷ୍ଣବ ସେ ଭକ୍ତ ସମସ୍ତେ ଆତ୍ମା ଭଗବାନଙ୍କ ନିତ୍ୟ ଅଂଶ ସନାତନ ଅଂଶ ତେଣୁ ସମସ୍ତେ ଜଗତ ସ୍ୱରୂପ ହରେ କୃଷ୍ଣ ନିତ୍ୟ ଦାସ ପୁରୁଷ ଆଉ ସ୍ତ୍ରୀ ଉଭୟ କୃଷ୍ଣ ଦାସ ଦାସୀ କୃଷ୍ଣ ପୃଥିବୀ ଧାନ ତାଙ୍କର ଲକ୍ଷ୍ୟ ନିଜ ପୃଥିବୀ ଧାନ ଇନ୍ଦ୍ର ପୃଥିବୀ ଧାନ ଏ ହେଉଛି ଆମର ବୈଦିକ ସିଭିଲାଇଜେସନ୍ ବୈଦିକ ସିଭିଲାଇଜେସନ୍ ପୁରୁଷ ଭାବୁ ସେ କୃଷ୍ଣ ଦାସୀ କୃଷ୍ଣ କୃଷ୍ଣ ଦାସ କୃଷ୍ଣ ପୃଥିବୀ ଧାନ ପାଇଁ ଆମେ ଉଭୟ କାର୍ଯ୍ୟ କରିବା ଏବଂ ଆମେ ଯେ ବୈବାହିକ ସୂତ୍ରରେ ଆବଦ୍ଧ ହେଇଛେ ଆମର ଯେ ଯୌନ କ୍ରିୟା ଆମେ କରିବା ରେଷ୍ଟ୍ରିକ୍ଟେଡ୍ ସେକ୍ସୁଆଲ୍ ଲାଇଫ୍ ତାର ଉଦ୍ଦେଶ୍ୟ ମଧ୍ୟ କୃଷ୍ଣ ପୃଥିବୀ ଧାନ କହୁ ନା କୃଷ୍ଣ ଚେତନଶୀଳ ସନ୍ତାନ ଉତ୍ପାଦନ ଆମେ କରିବା କୃଷ୍ଣ ସଂସାରକୁ ଦେବା ଏ ଉଦ୍ଦେଶ୍ୟ ତାହା ନିଜ ଇନ୍ଦ୍ରପ୍ରତି ଯୌନ କ୍ରିୟା କରିକିରି ଆନନ୍ଦ ପାଇବା ପାଇଁ ବିବାହ କରାଯିବ ନା ଭାଗ୍ୟା ଗ୍ରହଣ କରାଯିବ ନା ଯେଉଁମାନେ ଏ କଥା ନ ଜାଣନ୍ତି ଏ ଶିକ୍ଷା ପାଉନାହାନ୍ତି ଏ ଚେତନ ନାହିଁ ସେମାନେ ଭାବୁଛନ୍ତି ଏ ଯାହା କୁହାଉଛି ଏଠି ମୋଷ୍ଟ ଇମ୍ପୋର୍ଟାଣ୍ଟ ସେରିମୋନି ଫର୍ ସଂସ୍କାର ମ୍ୟାରେଜ୍ ବିକଜ୍ ସେକ୍ସୁଆଲ୍ ଇଣ୍ଟରକୋର୍ସ ୱାନ୍ ଅଫ୍ ଦି ପ୍ରିନ୍ସିପଲ୍ ନେସେସିଟିଜ୍ ଅଫ୍ ମ୍ୟାରେଜ୍ ଯଦି ଇନ୍ଦ୍ରପ୍ରୀତି ଅଛି ତ ମଧ୍ୟରେ ଏଇ ଯୌନ କ୍ରିୟାରେ ଯେଉଁ ପ୍ରୀତି ତାହା ବେଷ୍ଟ ଟାଇପ୍ ବୋଲି ଭାବୁଛି ବେଷ୍ଟ ଟାଇପ୍ ଅଫ୍ ଏନ୍ଜୟମେଣ୍ଟ ଯୌନ ପ୍ରୀତି ସେକ୍ସୁଆଲ୍ ଇଣ୍ଟରକୋର୍ସ ସେଇଟା ଆନନ୍ଦ ପାଇବା ପାଇଁ ଯଦି ତୁମେ ବିବାହ କରିବ ତାହେଲେ ପଶୁ ଜୀବନ ପୁଣି ଜୀବନ ଭିତରେ ତଫାତ୍ କେଉଁଠି ରହିଲା ହଁ ଯାହା କୁହାଯାଉଛି କିୟଦନ୍ତରଂ କୃମିଣାଂ କିୟଦନ୍ତରଂ ଯେଉଁ କୃମି ଅଛି ବିଷ୍ଠାରେ ରହିଛି ସେ ସେ ଇନ୍ଦ୍ରପ୍ରୀତି କରୁଛି ହଁ ତୁମେ ଯଦି ମାନବ ହେଇକିରି ସେଇ ଇନ୍ଦ୍ରପ୍ରୀତି ପାଇଁ ତୁମେ ସେଇ ଯୌନ କ୍ରିୟାରୁ ପ୍ରୀତି ପାଇବା ପାଇଁ ଯଦି ଯେଉଁ ଭାଗ୍ୟକୁ ବ୍ୟବହାର କରିବ ଉପସ୍ଥ ଯିଏ ହଉ ବହୁମୂଲ୍ୟ ମାନ ଉପସ୍ଥ ଇନ୍ଦ୍ରିୟର ପ୍ରୀତି ଯିଏ ଜୁହା ଇନ୍ଦ୍ର ପ୍ରୀତି ପାଇଁ ବ୍ୟବହାର କରିବ ପ୍ରହ୍ଲାଦ ମହାଜନ ଭାଷାରେ ତାହେଲେ କୃମି ନା କିୟଦନ୍ତ ନିଷ୍ଠାରେ ଥିବା କୃମି ତୁମ ଭିତରେ କ'ଣ ତଫାତ୍ ରହିଲା ତାଇ ତ କଥାଟା ଏଇଟାକୁ ତ ବିବେକି ଲୋକ ବୁଝିବା ହିଁ ଉଚିତ ନା ତୁମର ଏଇଟା କଥା ନୁହେଁ କହୁଛି ସେକ୍ସୁଆଲ୍ ଇଣ୍ଟରଭ୍ୟୁ ନଟ୍ ଭେରି ଏକ୍ଜଲ୍ଟେଡ୍ ରିପ୍ରେଜେଣ୍ଟ ଇନ୍ ଲାଇଫ୍ ନଟ୍ ଏକ୍ଜଲ୍ଟେଡ୍ କିଭଳି ଏହି ଉଦ୍ଦେଶ୍ୟ କରାଯାଏ ସମର ଯଦି ଏହି ଉଦ୍ଦେଶ୍ୟ ନାହିଁ ନା ଆମେ ଇନ୍ଦ୍ର ପ୍ରୀତି କରି ସେକ୍ସୁଆଲ୍ ଲାଇଫ୍ ଲିଡ୍ କରି ପ୍ରୀତି ପାଇବା ଆନନ୍ଦ ପାଇବା ନା ଏଇଟା ତ ନିୟମ ନୁହେଁ ଆମ ଜୀବନ ଲକ୍ଷ୍ୟ ନା ଆମେ ସ୍ପିରିଚୁଆଲ୍ ସାଧନ କରିବା ଯାହା ସେ କହିଲେ ଋଷଭଦେବଙ୍କର କଥା ଆମର ଅଛି ତାଙ୍କର ପୁତ୍ରମାନଙ୍କୁ ଉପଦେଶ ଯାହା ସେ ଦେଲେ ଯେ ତପ ଦିବ୍ୟ ପୁତ୍ର କାହା ଜ୍ଞାନ ସତ୍ତ୍ୱ ଶୁଦ୍ଧେତ ବ୍ରହ୍ମସୌଖ୍ୟଙ୍କ ଅନନ୍ତମ୍ ନା ଇଂ ଦେହ ଦେହବାଦ ନିର୍ମୁଖୀ କଷ୍ଟାନ୍ କାହାନା ନୃତ୍ୟ ବିଡ଼ି ଭୁଜାମ ଯେ ତପ ଦିବ୍ୟ ପୁତ୍ର କାହା ଜ୍ଞାନ ସତ୍ତ୍ୱ ଶୁଦ୍ଧେତ ଯସ୍ମା ବ୍ରହ୍ମସୌଖ୍ୟଙ୍କୁ ଅନନ୍ତ ଏ ଉପଦେଶ ଦେଇଥିଲେ ସେ ତୁମର ପ୍ରିୟ ପୁତ୍ର ଗଣ ମାନବ ଜୀବନରେ ଇନ୍ଦ୍ର ସୁଖ ପାଇବା ପାଇଁ କଠିନ ପରିଶ୍ରମ କରିବାର ଆବଶ୍ୟକତା କିଛି ନାହିଁ କାରଣ ବିଷ୍ଠାବୋଜି ସୁକର ମାନେ ତ ଏ ସୁଖ ପାଉଛନ୍ତି ତେଣୁ ତୁମମାନେ ଜୀବନରେ ତପସ୍ଚରଣ କର ଯାହାଫଳରେ ତୁମମାନେ ବିଶୁଦ୍ଧ ହେବ ଫଳ ତ ଅନନ୍ତ ଦିବ୍ୟ ସୁଖ ଆନନ୍ଦ ଉପଭୋଗ କରିବାକୁ ସକ୍ଷମ ହେବ ଏହି ପଦ୍ଧତି ଦିଆଯାଉଛି ସେ କଥା ସେ କହିଲେ don't endure so much. If a person corona, minimum endure to keep her body and soul together. Sampurvi Krishna ko nirbharasurata. Sampurvi Krishna ko nirbhar kara, Krishna visvambhara, Krishna kara sarabhi jukta heja. Sar visvambhara kar chandi tamara arasurata, to samastha arasurata sehi duchi, nishchandera. If you are engaged in the service of Krishna, Krishna will fulfill your needs. He is maintaining the whole universe, Vishwambhara. Why not maintain you? Why not maintain you? A prepared it. You know, Vishwastha-bhava, Uttakofadhanu-bhava. Vedic civilization, this is Vedic civilization. This is Daiva-mahasana-bhava. So, if you go to the Ugra-karma-kari-kari, every tomorrow, sun, sarata-go, by jivanta-go, but bad-go-tabara, no prokondvara, only kya-vasya-bhava. Minimum requirement, lead a simple life, I think you don't increase your activity or necessities.